ଆଜ୍ଞା ନମସ୍କାର, ମୋ ନାଁ ସୁପ୍ରିୟା ପରିଡ଼ା, ମୁଁ 16 ନମ୍ବର ୱାର୍ଡର ନୀଳକଣ୍ଠ ନଗର ମାସ୍ର ପ୍ରେସିଡେଣ୍ଟ ଅଛି। ଆଉ ଆମ ସାହିରେ ଗୋଟେ ଅସୁବିଧା ହେଉଛି, ଘର ସମସ୍ତଙ୍କର ପର୍ସନାଲ ଲାଟ୍ରିନ୍ ବି ଅଛି, କିନ୍ତୁ ସେମାନେ ନିଜର ପର୍ସନାଲି ଟାଙ୍କି ନ କରିକିରି ସେ ପାଣି ଗୁଡାକୁ ଡ୍ରେନ୍ କୁ ଛାଡି ଦେଇଛନ୍ତି, ଯାହାଫଳରେ ବର୍ଷା ଦିନରେ ଡ୍ରେନ୍ ଫୁଲ ହେଇକିରି ସେ ପାଣି ଗୁଡା ରାସ୍ତା ଉପରେ ଆସୁଛି, ଘର ଦ୍ଵାର ଚାରିଆଡେ ସେ ଅଳିଆ ପାଣି ଗୁଡା ଭାସୁଛି, ଅଳିଆ ଆବର୍ଜନା ସବୁ ଭାସୁଛି। ସେଥିପାଇଁ ଆମକୁ ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଛି, ରାତିରେ ବସା ଉଠା କରିବା ପାଇଁ ବି ବହୁତ ଅସୁବିଧା ହେଉଛି। ଦୟାକରି ତାର ଯଦି କିଛି ଗୋଟେ ପଦକ୍ଷେପ କରନ୍ତି, କିନ୍ତୁ ତାଙ୍କୁ ଯଦି କୁହନ୍ତେ ନିଜର ପର୍ସନାଲି ଲାଟ୍ରିନ୍ର ଟାଙ୍କି କରିବା ପାଇଁ, ତାହେଲେ ବହୁତ ଭଲ ହୁଅନ୍ତା। ଯେମିତି ଅଳିଆ ପାଣି ଗୁଡାକୁ ସେମାନେ ଯେମିତି ଡ୍ରେନ୍କୁ କନେକ୍ଟ ନ କରନ୍ତି, ଆଉ ତାର ଯଦି କିଛି ପଦକ୍ଷେପ ନିଅନ୍ତେ, ତାହେଲେ ଆମେ ଆପଣଙ୍କ ପାଖରେ ଚିର ଉପକୃତ ହୁଅନ୍ତୁ। ଧନ୍ୟବାଦ।